ହ୍ୟାଲୋ,
ହଁ କି କର, ହଁ ବର୍ଷ
କିରେ ନସିଆ ନା ତୁ ଶୁଣ,
ହଁ ତାପରେ ଲିଷ୍ଟଟା ହେଲା ନା କରେ ଡିମ୍ ଦୁଇଟା ସିଦ୍ଧ ହେଇ ପାରିଲା ବା ଅଳ୍ପ କଥା ହେଲୋ ହେ କ'ଣ ଦଶ ପରେ ଡିମ୍ ଦୁଇଟା ସିଦ୍ଧ ହେଇ ଲିଷ୍ଟଟା ହେଲା ଆର ଲିଷ୍ଟ ହେଲେ ଦୁଗ୍ଧ ହେଇଗଲି ଆମେ ଇଏ
ଆଚ୍ଛା
କଥା କହିବା ହ୍ୟାଲୋ ଆମକୁ କଥା କହିବା କି କଥା କହିବ ମୋ ସହିତ କଥା କହୁଥିଲେ ତୁମର ଏଆଇ ଏଆଇ ରୁ ମୋର ଧର ଷାଠିଏ ବର୍ଷ ହେଲା ନାହିଁ କେତେ ପଇସା ବୁଝି ନା
ପଇସା ମିନିଟ୍ ବର୍ତ୍ତ ନାହିଁ
ପଇସା ଘୁମ ମିନିଟ୍ କିନା ଲୋକ ଶୁଣି ନା